I will conclude by reading one of my short stories. It is on a child's psychology. The title of the story is Mati Kantho Pakka Kantho. Mati Kantho Pakka Kantho. Rati paha paha bhoi asuchi, bohuti kobata kholi satarka drushtire epakha sepakha chahila, na, kehi kuare nahanti. Ghara bhitar ko phiri jai, gotai ojaniya balti ani dum kori dandapendare rakhila. Balti bhitare gobro pani, baa hatare panatakani ko anthate budhe ani, tanko nuaniya chala gharara mati kanthaku lipi basila. Kotak sahara sabbu nuaniya chala ghara pari, ye chala ghara ti lamba gosare jemti chotto, uchchatare madha semti chotto. Kantha matanaku hatta pauchi, lipi bakuba kette bela. Chako upare dokan bazare khulli loko ghali lagiba purbaru, bohuti, ta lipa pasara sabbu kala kusulatara naipunna futai, sadda lipa hoitiba kanthaku ati trupta nayanare chahi, ghorabhitriku chali jaithila. E matti ghorar thik samna, dui mahila kutta ghorar upara mahala jharakaru gutiye praye, Pinni Barsara Mukhusruti Dekhada Uthai Majire Goli Epakare Mati Horo Sepakare Pokagoro Budi Lipapocha Kamasari Gorovetur Gujiba Aguru Dui Mila Dharka Pakare Sisuti Gudeki Eko Nirmola Modumoya Hosso Hoside Daitela Budi Gorovetur Kutaliolali Kintuse Hossoros परसो स्वयं ते लगी रही थी सिसुरो उठो धरारे ये दुई महिला रो दुई महला कोठा घर रो मालिक हो चुनते विश्व बाबू सिसुटे हो ची विश्व बाबू को पुओ बुल्लू दिनों दुई टा बुल्लू ऐसी तंको कोठा रो दांडो पासो पकड़े ठियाला एन की चाहिं डियां टाइम आने जाएं उठीला माटी घर रो छोटो पिंडा ऊपरे तंको कोठारो दांडो पट्टे बारंडा नहीं सेतबाय बेलो पाइले से धाईया से ए पिंडा को बाउंसो खुंटेरे भरा दे गोली रास्तारा प्रभावानो दृश्य को से उपभोग करे तीनी वर्षर शिशु यह पूर्वरु से ए पिंडा को मुट्टे दुई थर रसी थला यह तरो तृतीय थरो बुलवासी पिंडारे ठिया है बक्योनी ता आँखे माट्टी कांथरे लाकी रहिला बहुत्र सबु जत्न को व्यर्थ करि लिपा कथाटे बबुली फाटी जाइछि आउ से फटागार सहजरे आपे आपे आंकी होइ जाउछि केते चित्र केते मानचित्र गुट्टे जगत तो ठीक गुट्टे पद्म फूल आकारे माट्टी फुली फाटी जाइछि पलक नपकाई भूली से ठीक चाहि रहते मन मन से कहि उठला फुल्लो संग संगे हाथों तार लंबी गला से फूलों पकु छुंची के न छुंची फूलों पकड़ा पुरी छिलाए बोला माटी गुड़गुड़ो एक हँसी पड़ला ता पादो ऊपरे बुलुट के सामुक उठला सुत्ता किंतु की अजना अभगरे पुने हाथ बढ़िला पुने आउ छिलाए से बोले बुझी पड़ला नहीं ये केमिति कौन होची टिके हाथों मार दिला क्यानी छेला छेला ही केमिति खोसी पड़ोची कौतूहल मनोतार धूली उठिला सत्य जमीन से परीक्षा करवा पाए आउठाए हाथ मारला सेठी भी सेमती खोसी पड़ला छेलाए मट्टी बास बुलू को आउ पारे किए खुशी रे प्रेमरे मनो प्राण तारे उड़ूसी उठिला इमिति मनो मतानिया खेलो पुणे अच्छी बहुत सारे कहें कि आज जा ये खेलो तक सिखा ही नहीं ये मजा कोनो कागजरो उड़ा जहाज उड़ाई बेरे अच्छी केते बड़े ऊँ की उठी केते बड़े नौई पड़ी केते बड़े बाद दुई या तो बढ़ाई से माटी छोड़ाई चली थी सीता सकार रो कौन लो खरा रे कौन ला बासुरी किच्ची नमानी पागलों को पड़ी डेंग बिल्ला पड़ी बुलुस से हम्ती पागलों पड़ी माटी उठुची ये माटी कांथरो खेलो रे ये कांथरा आज बोली जाई ची जम्ती तारी खेलो पाई हिलो मु कांथो साइला सूर्या ଶରୀର ଆଉଥି ପଡ଼ିଛି। ଇଲମୁ କାନ୍ଥ ସାଇଲା ମୁଖରା ସୂର୍ଯ୍ୟାମାର ପଞ୍ଚମ ସ୍ଥାନରେ ବୁଲୁର ଖେଳ ଥପ୍ କରି ବନ୍ଦ ହେଇଗଲା। ସୂର୍ଯ୍ୟାମା କହିଚାଲିଲେ, ହଇରେ ଟୋକା ତୋର ଏଡ଼େ ବହପ, ତା କର୍କଶ ହାତ ମୁଠାରେ ବୁଲୁର କଅଁଳ ହାତଟି ବନ୍ଧା ପଡ଼ିଲାଣି। ବୁଲୁର ଆଖି ଛଳ ଛଳ, ଖନ ଖନ ପାଟିରେ ସୂର୍ଯ୍ୟାମାର ଅଭିଯୋଗର ଉତ୍ତର ଦେଲା, ମୁଁ ତ ଖେଳୁଛି, ତୋ ଖେଳ ମୁହଁରେ ନିଆଁ, ମୋ ପାଟିରେ କାନ୍ଥକୁ ତୁ ଉଧାରି ଦେଲୁନି, କେଡ଼େ ସରଦାରେ ମୁଁ ବହୁ ଲିପିଥିଲାଟି, ତୋ ହାତ ଛିଡ଼ି ପଡ଼ୁ ନାହିଁ ରେ। ସୂର୍ଯ୍ୟାମା ଦୁଇମାଲା ଝରକା ଫାଙ୍କରୁ ବୁଲୁ ବୋହୂଙ୍କର ଈଶ୍ୱତ ଚାପା କିନ୍ତୁ ଦୃଢ଼ କଣ୍ଠ ଶୁଣି ସୂର୍ଯ୍ୟାମା କ୍ଷଣ ପାଇଁ ଅଟକିଗଲା, କେବଳ ଦ୍ୱିଗୁଣ ତେଜରେ ପୁଣି ଆକ୍ରମଣ କରିବା ପାଇଁ। କାହିଁକି ବା ଏତେ ଧମକ କାହିଁକି? କୋଠା ଉପରେ ବୁଲୁ ଆସି ଦେଖୁନ, ପୁଅ ତମର କ'ଣ କରିଛି? ଏମିତି ସୁନା ନାଖି ପୁଅ ତମର। ତାପରେ ସେ ତାର ସ୍ୱଭାବ ସିଦ୍ଧ ଭାଷାରେ ଯାହା କହିଲା ତାର ସାର ମର୍ମ ହେଲା, କିଏ ଅର୍ଥାତ୍ ବିଶୁବାବୁ କୁଆଡୁ ଉଡ଼ି ଆସି ଏ କଟସରରେ କୋଠା ପିଟିଛନ୍ତି, ହେଲେ ମରହଟି ଅମଳରୁ ତା ବସବାସ ଏଇଠି, ଆଜି ସେ ଭଲରେ ଭଲରେ ଛାଡ଼ିଦେଲା, ଆଉ ଯଦି କେହି ଦେଖେ ସେ କଥା ବୁଝିବ ଦଶହରା ମହରମ କାଳୀ ପୂଜାର ପ୍ରସିଦ୍ଧ ନେତା ସୂର୍ଯ୍ୟା ତା ପୁଅ। ତା କଥା ଶେଷ ବେଳକୁ ବିଶୁବାବୁଙ୍କ କୋଠାରୁ ବୁଲୁର ଆକୁଳ କ୍ରନ୍ଦନ ଶୁଣାଯାଉଥିଲା, ବୁଲୁ ମାଡ଼ ଖାଉଛି। ତା ପରଦିନ ମାଡ଼ର ପରାସ ଭୁରିଯିବା ସଙ୍ଗେ ସଙ୍ଗେ ମାଡ଼ ଖାଇବାର କାରଣ ବି ବୁଲୁ ଭୁଲି ଯାଇଥିଲା। ଅଦିନିଆ ଝଡ଼ ବତାସ ବର୍ଷାବାଦର ସବୁକୁଆଡ଼େ କଟିଯାଇ ଆକାଶରେ ପୁଣି ଚାନ୍ଦ ହସି ଉଠିଲା ପରି ବୁଲୁ ମନରୁ ସବୁକିଛି ଉବେଇ ଯାଇ ଡାକିରହିଲା, କେବଳ ସେହି ବଉଳା ମାଟିର ଖେଳ। ଦୁଇ ପକ୍ଷର ସବୁ ସତର୍କ ଦୃଷ୍ଟିକୁ ଏଡ଼ି ଦେଇ କେତେବେଳେ ସେ ପୁଣି ଯାଇ କାନ୍ଥ ତଳେ ହାଜର ହେଲାଣି, କିନ୍ତୁ ତା ଖେଳ ଆରମ୍ଭ ହୋଇଛି କି ନାହିଁ ସେ ଧରା ପଡ଼ିଲା ଖୋଦ ସୂର୍ଯ୍ୟା ହାତରେ। ସୂର୍ଯ୍ୟା ଶୂନ୍ୟ ଶୂନ୍ୟ ଟେକି ନେଇ ନତ୍କିରି ତାଙ୍କ ଦାଣ୍ଡ ପହଞ୍ଚ ଉପରେ କଚାଡ଼ି ଦେଇ ଆସି ରାସ୍ତା ପରେ ବୀରଦର୍ପରେ ଠିଆ ହେଲା। ଉଦ୍ଦେଶ୍ୟ ପ୍ରତିବାଦ କରିବାକୁ କିଏ ଆସୁଛି? ଆସୁ, ଏଇଟା କୋଉ ମଫସଲ ଗାଁ ନୁହେଁ, କଟକ ସହର, ଏଠି ମାଟି କିଣିବାକୁ ପଡ଼େ, କେତେ ଲୋକସାନ ସେ ଶୋଇବ? ବିଶ୍ୱବାବୁ ଘରେ ନାହାନ୍ତି, ପ୍ରତିବାଦ କରିବ କିଏ? ଏହାପରେ ତିନି ଦିନ କୌଣସି ଦୁର୍ଘଟଣା ଘଟିନାହିଁ। ସେଦିନ ସକାଳୁ ନିଜେ ସୂର୍ଯ୍ୟା ମାର ନିର୍ଦ୍ଦେଶରେ ବହୁଟି କାନ୍ଥଟି ଲିପା ପୋଛା କରିଦେଲା, କିନ୍ତୁ ଉପରବେଳାକୁ ଶାଶୁ ବୋହୁ ଦୁଇଙ୍କ ଚେଷ୍ଟାକୁ ପରିହାସ କଲାପରି ଲିପା କାଦଣ୍ଡ ପୁଣି ବଉଳିଗଲା। ଝରକା ସେପାଖରେ ଥାଇ କାନ୍ଥର ଲୋଭନୀୟ ଚିତ୍ରକୁ ବୁଲୁ ଦେଖୁଥାଏ, ତାର ମନ ହେଉଥାଏ ବଉଳ କାନ୍ଥର ଫୁଲ ପତ୍ର କିପରି ତାକୁ ହାତ ଠାରି ଡାକୁଛନ୍ତି, କିନ୍ତୁ ସେ ଲିରୁପା, ସେ ପାଖରେ ଦରଜା ବନ୍ଦ, ସେ ପାଖରେ ସୂର୍ଯ୍ୟାମାର ବାଡ଼ି ପଡ଼ିଛି। ବୁଲୁ ଅଳି କଲା, ଅଝଟ କଲା, ଶେଷକୁ ନିରାଶ ହୋଇ କାନ୍ଦି କାନ୍ଦି ଶୋଇପଡ଼ିଲା। ସେଇଦିନ ରାତି ବୁଲୁ ଶୋଇପଡ଼ିଛି, କିନ୍ତୁ ତାଙ୍କ ବାପା ବୋଉଙ୍କୁ ଆଖିରେ ନିଦ ନାହାନ୍ତି, ଯେଉଁମାନେ ବେଳ ଅବେଳାରେ ତାଙ୍କ ଦୁଆରେ ହାତ ପାତା ଆସି ଠିଆ ହୁଅନ୍ତି, ସିଏ ପୁଣି ତାଙ୍କ ପୁଅ ଦେହରେ ହାତ ଦେବେ ଏଇ ସାମାନ୍ୟ କଥାରେ? କଥାଟା ସାମାନ୍ୟ, କିନ୍ତୁ ବିଶୁବାବୁଙ୍କୁ ଚିନ୍ତା କରିବାକୁ ପଡ଼ୁଛି। ସବୁ କଥା ପୁଣି ତାଙ୍କ କୁଳ ପୁରୋହିତ ଆଜି ସତର୍କ କରିଦେଇଛନ୍ତି, ଏଇଟା ଭଲ ଲକ୍ଷଣ ନୁହେଁ ବିଶୁବାବୁ, ଛେଳି ଖଣ୍ଡିଆ କାନ୍ଥ ଖୋଜିଲା ପରି ତମ ପୁଅ ଏ କୋଠା ବାଡ଼ି ଥାଉଥାଉ ମାଟି କାନ୍ଥ ଖୋଜୁଛି। କଥାରେ ଅଛି ମନଘାନି ଫଳ, ତମେ ତାକୁ ଜବତ କର। ଦୀର୍ଘଶ୍ୱାସ ଛାଡ଼ି ବିଶୁବାବୁ କଡ଼ନେ ଉଠାଇଲେ, ବୁଲୁ ଶୋଇଛି କିନ୍ତୁ ଶୋଇବା ଅବସ୍ଥାରେ ବେଳେବେଳେ ତାର କୋହ ଉଠୁଛି। ତା କପାଳ ଆଁସୁ ଦେଇ ବୋଉ କହିଲେ, ଦେଖୁଛ ତ କେଡ଼େ ଜିଦ୍ ଖୋର। ପୁରୋହିତ ଯାହା କହିଲେ ସ୍ତ୍ରୀକୁ ସାନ୍ତ୍ୱନା ଦେଇ ବିଶୁବାବୁ କହିଲେ, ତମେ ଶୋଇପଡ଼, କାଲି ମୁଁ ତାକୁ ଜବତ କରି ଦେଉଛି। ବାପା, ବୁଲୁର ନିଦ ଭାଙ୍ଗିଛି, ପୁଅକୁ କୋଳକୁ ନେଇ ବିଶୁବାବୁ କହିଲେ, ଆରେ ବୁଲୁ, ସୂର୍ଯ୍ୟାମା କାନ୍ଥରେ ଆଉ ଫୁଲ ଖେଳ ଖେଳିବୁ ନାହିଁ, ସେଗୁଡ଼ାକ ଫୁଲ ନୁହେଁ ମାଟି, ମାଟିରେ ପୁଣି ଗୋବର ମିଶିଛି, ହାତ ଗନ୍ଧେଇବୁ ଯିବୁ। ବିଶ୍ୱବାବୁ ବିଜୟ ଗର୍ବରେ ସ୍ତ୍ରୀକୁ ଯାଇ ହସିଲେ, ଆଉ ମୋ ଫୁଲ ଫୁଲ ଏଇ ତୋ ଫୁଲ, ଖଟ ପାଖ କାନ୍ଥରେ ସିମଟରେ ଲତା ପତ୍ର ଫୁଲ ଖୋଳା ହେଇଛି, ତାକୁ ଦେଖାଇ ଦେଇ ବିଶ୍ୱବାବୁ କହିଲେ, ଏ ସବୁ ଫୁଲ ତୋରି, ବୁଝିଲୁ? ଆନନ୍ଦରେ ଫୁଲ ଫିକିନା ହସି ଉଠି ବିଛଣାରେ ଶୋଇପଡ଼ିଲା। ବାପା ବୋଉ ଦୁଇଙ୍କ ଓଠରେ ତୃପ୍ତିର ହସଦ। ଦୁଇ ଗୁଣ୍ଠୁ ଜମି ଉପରେ 18 ବକରା କୋଠା କରି ଯେ ଦାଣ୍ଡରୁ ବାଡ଼ି ପର୍ଯ୍ୟନ୍ତ ମାଟିର ସତ୍ତା ରଖିନାହାନ୍ତି, ତାଙ୍କ ପୁଅ ପୁଣି ମାଟି କାନ୍ଥ ଖୋଳିବ? ବିଶ୍ୱବାବୁ ନିଶ୍ଚିନ୍ତରେ ଶୋଇଲେ। ରାତି ପାହାନ୍ତା ବୁଲର ଆକୁଳ ଚିତ୍କାର ଶୁଣି ସ୍ତ୍ରୀ ସ୍ୱାମୀ ଦୁହିଁଙ୍କ ନିଦ ଭାଙ୍ଗିଗଲା। ଆଲୁଅ ଜାଳି ଦେଖିଲେ ବୁଲୁ ଖଟ ଉପରେ ଠିଆ ହୋଇ କାନ୍ଦୁଛି। କ'ଣ ହେଲା ବୋଲୁ, କ'ଣ ହେଲା? ଉତ୍ତରେ ବୁଲୁ କାନ୍ଦି କାନ୍ଦି କାନ୍ଥ ଆଡ଼କୁ ହାତ ବଢ଼ାଇ ଦେଖାଇଦେଲା। ତା ଡାହାଣ ହାତର ଦୁଇଟା ନଖ ଉଠିଯାଇ ଧାର ଧାର ରକ୍ତ ବୋହୁଛି। ଏକଥା ବୁଝିବାକୁ ବାକି ରହିଲା ନାହିଁ ଯେ ମାଟି କାନ୍ଥର ବଉଳା ଭାଇ ବଉଳା ମାଟି ମୁହଁରେ ବୁଲୁ ସିମେଣ୍ଟ କାନ୍ଥରେ ଖେଳ ଖେଳୁଛି, ଫଳେ ତା ନଖ ଫାଟି ରକ୍ତର ଧାର ବୋହିଯାଉଛି।